ते वासुदेवाय नमो ଆମର କମ୍ୟୁନିକେସନ୍ ଡିପାର୍ଟମେଣ୍ଟର ମୁଖ୍ୟ ଶ୍ରୀପାଦ ପ୍ରଣାମ ପ୍ରଭୁ ଅନ୍ୟ ଭକ୍ତ ସଜ୍ଜନ ବନ୍ଧୁ ଏବଂ ମାତୃବୃନ୍ଦ, ଆଜି ଆମେ ଏହି ସତ୍ସଙ୍ଗର ବ୍ୟବସ୍ଥା କରାଯାଇଛି। ଏଠାରେ ଶ୍ରୀପାଦ ଜଗନ୍ନାଥ ପ୍ରଭୁ ଏବଂ ଆମେ ସେଥିପାଇଁ ଆମର ଡିପାର୍ଟମେଣ୍ଟ ତରଫରୁ ହାର୍ଦ୍ଦିକ ଧନ୍ୟବାଦ ଅର୍ପଣ କରୁଛୁ। ଆମର ଏହି ଡିପାର୍ଟମେଣ୍ଟର ପ୍ରୟାସ ରହିଛି ବିଶେଷ ଭାବରେ ଶ୍ରୀପାଦ ଗୋପାଳାନନ୍ଦ ପ୍ରଭୁଙ୍କର, ଯେ କେମିତି ସବୁବେଳେ ଆମେ ଶ୍ରୀ ଭଗବାନ କଥା ପ୍ରଚାର କରିବା। ସେଥିପାଇଁ ସବୁବେଳେ ସେ ଚିନ୍ତା କରୁଛନ୍ତି, ଆଉ ଭଗବାନଙ୍କର କୃପାରୁ, ଗୁରୁଦେବଙ୍କ କୃପାରୁ ଆଜି ଆମକୁ ସନ୍ଧ୍ୟାବେଳେ ଏଇ ଭଗବାନ କଥା ପ୍ରଚାରର ସୁଯୋଗ ମିଳିଲା। ତେଣୁ ଆମର ପ୍ରୟାସ ରହିଛି, ଆମର ଯେଉଁମାନେ ଡିପାର୍ଟମେଣ୍ଟର ଭକ୍ତ ସଭ୍ୟମାନେ ଅଛନ୍ତି, ଆମେ ସମସ୍ତେ ଚେଷ୍ଟା କରିବା କେମିତି ଏହିଭଳି ଭାବରେ ଭଗବାନ କଥା ପ୍ରଚାର କରାଯିବ। ତେଣୁ ଆଜି ଆମେ ଅଳ୍ପ ସମୟ ପାଇଁ ଏଇ ବିଶେଷ ଭାବରେ ଆମର ଶ୍ରୀପାଦ ମହାପ୍ରଭୁ ଦାସ ସେ ଆମକୁ ଅନୁରୋଧ କଲେ ଏଇ ଗୃହସ୍ଥ ଧର୍ମ ବିଷୟରେ କହିବା ପାଇଁ। ତେଣୁ ଆମେ ଆମର ଯେଉଁ ହେଇଥିଲା ଗତ ସତ୍ସଙ୍ଗ ଶ୍ରୀପାଦ ଅଚ୍ୟୁତାନନ୍ଦ ପ୍ରଭୁଙ୍କର ଗୃହରେ ଆମର ଶ୍ରୀ ସୁମା ଭକ୍ତିପୁର ନାରାୟଣ ସିଂ ମହାରାଜ ଏଇ ଗୃହସ୍ଥ ଆଶ୍ରମ ବିଷୟରେ କହିଥିଲେ। ପ୍ରହ୍ଲାଦ ମହାରାଜଙ୍କର ସପ୍ତମସ୍କନ୍ଧ ଷଷ୍ଠ ଅଧ୍ୟାୟ ଏବଂ ଶ୍ଳୋକ ଉଦ୍ଧାର କରି ସେ କହିଥିଲେ, ପମାର ଆଚର୍ଯ୍ୟ ପ୍ରାଜ୍ଞ ଧର୍ମାନ ଭାଗବତାନ ଇହ ଦୁର୍ଲଭଂ ମାନୁଷଂ ଜନ୍ମନ୍ ତଦପି ଅଧ୍ରୁବଂ ଅର୍ଥଦମ୍। ଏ ଯେଉଁ ଗୃହସ୍ଥ ଆଶ୍ରମ କଥା ପଡ଼ିଲା, ଇଏ ବର୍ଣ୍ଣାଶ୍ରମ ଧର୍ମ ଆସିଯାଉଛି। ଭଗବତ ଗୀତାରେ ଚତୁର୍ଥ ଅଧ୍ୟାୟରେ ଭଗବାନ ଯେତେବେଳେ ଅର୍ଜୁନକୁ କଥା କହୁଛନ୍ତି ଏ ଜ୍ଞାନ ସମ୍ବନ୍ଧରେ, ପ୍ରଥମେ ସେ ଜ୍ଞାନର ଇତିହାସ ପ୍ରଦାନ କରୁଛନ୍ତି। କିନ୍ତୁ ଅର୍ଜୁନ, ଏ ଯେଉଁ ଜ୍ଞାନ ମୁଁ ତୁମକୁ ଦେବି, ଏ ଜ୍ଞାନ ବହୁ ବର୍ଷ ତଳେ ସୂର୍ଯ୍ୟର ଦେବତା ବିଭୀଷଣଙ୍କୁ ମୁଁ କହିଥିଲି, ଇମଂ ବିଭୀଷତି ଯୋଗଂ ପ୍ରୋକ୍ତବାନ ଅହମ୍ ଅବ୍ୟୟମ୍ ବିଭୀଷଣ ମନବେ ପ୍ରାହ ମନୋରିଖ୍ୱା କୃପେ ବ୍ରବୀତ୍। ବିଭୀଷଣ ଏଇ ଜ୍ଞାନକୁ ତାଙ୍କର ପୁତ୍ର ମନୁକୁ କହିଥିଲେ, ବୈବସ୍ୱତ ମନୁକୁ କହିଥିଲେ, ଯିଏକି ବର୍ତ୍ତମାନ ସପ୍ତ ମନୁ ଅଛନ୍ତି। ବୈବସ୍ୱତ ମନୁ ତାଙ୍କର ପୁତ୍ର ଇଖୁଆକୁ କହିଥିଲେ। ଏଇଭଳି ଭାବରେ ଇଖୁଆ କହୁଛନ୍ତି ଭଗବାନ ରାମଚନ୍ଦ୍ରଙ୍କର ପୂର୍ବ ବଂଶ ଧର। ତେଣୁ ଏଇଭଳି ଭାବରେ ଏ ଜ୍ଞାନ ଗୁରୁ ଶିଷ୍ୟ ପରମ୍ପରାରେ ଆସୁଥିଲା, କିନ୍ତୁ ଦୈବକ୍ରମେ ଯେତେବେଳେ ଜଣେ ଶିଷ୍ୟ ଚିନ୍ତା କରେ ମୋର ଗୁରୁ ଯାହା କହିଥିଲେ ତାଙ୍କର ଏତେ ଜ୍ଞାନ ନଥିଲା, ଆମର ବହୁତ ଜ୍ଞାନ ଅଛି, ତେଣୁ ଆମେ ଟିକିଏ ବଦଳେଇକିରି କହିବା, ଯେତେବେଳେ ଏଇ କଥା ଚିନ୍ତା କରେ ସେତେବେଳେ ସେଠି ପରମ୍ପରାଟି ନଷ୍ଟ ହୋଇଯାଏ। ସେଥିପାଇଁ ଭଗବାନ କହିଲେ, ସକାଳ ନେହ ମହତା ଯୋଗ ନଷ୍ଟ ପରନ୍ତପ, ଏଇ ପରମ୍ପରା ନଷ୍ଟ ହୋଇଯାଉଛି। ଆମେ ଦେଖିବା ଏଇ ଯେଉଁ ଆମର ଧାରା ରହିଛି ବୈଷ୍ଣବ ଧାରା, ଇଏ ହେଉଛି ବ୍ରହ୍ମାଣ୍ଡରୁ ଆସୁଛି, କୋଟି କୋଟି ବର୍ଷ ତଳର କଥା। କୋଟି କୋଟି ବର୍ଷ ତଳେ ଭଗବାନ ଜ୍ଞାନ ଦେଇଥିଲେ ବ୍ରହ୍ମାଙ୍କୁ, ବ୍ରହ୍ମା ସେ ଜ୍ଞାନ ପ୍ରଦାନ କରିଥିଲେ ତାଙ୍କର ପୁତ୍ର ନାରଦଙ୍କୁ, ନାରଦ ତାଙ୍କର ପୁତ୍ର ବା ତାଙ୍କର ଶିଷ୍ୟ ବ୍ୟାସଦେବଙ୍କୁ ପ୍ରଦାନ କରିଥିଲେ। ଏହିଭଳି ଭାବରେ ପରମ୍ପରାରେ ଆଜି ପର୍ଯ୍ୟନ୍ତ ଚାଲିଛି। ଶ୍ରୀମଦ ପ୍ରଭୁପାଦ ମହାରାଜ, ଭକ୍ତିବେଦାନ ସ୍ୱାମୀ ପ୍ରଭୁପାଦ ମହାରାଜ ସେହି ଧାରାରେ ଆସୁଛନ୍ତି, ଏବଂ ସେହି ଧାରାରେ ଆମେ ଆସି ସେହି କଥା କହୁଛେ, ଯେଉଁ କଥା ଭଗବାନ କହିଥିଲେ ବ୍ରହ୍ମାଙ୍କୁ ଆମେ ସେହି କଥା ହିଁ କହୁଛେ। ତେଣୁ ଏ ପରମ୍ପରା ଠିକ୍ ରହିଛି, କିନ୍ତୁ ସୂର୍ଯ୍ୟଦେବଙ୍କ ପାଖରେ ଯେଉଁ ପରମ୍ପରା ଆସୁଥିଲା, ଯେତେବେଳେ ଭଗବାନ ଆସିଥିଲେ 5000 ବର୍ଷ ତଳେ, ସେ ପରମ୍ପରାଟି ନଷ୍ଟ ହୋଇଯାଇଥିଲା। ତେଣୁ ଏକଥା ଶୁଣିଲେ ଲୋକମାନେ ବିଶ୍ୱାସ କରିବେ ନାହିଁ, ସୂର୍ଯ୍ୟ କେଉଁଠି ତାଠି ଲୋକ ଅଛନ୍ତି ଯେ ସେଠି ଆପଣ କହିବେ, ଭଗବାନ କହିବେ, ଏସବୁ ମନଗଢ଼ା କଥା। ଆଉ ଯଦି ବା କହିବେ, କୃଷ୍ଣ ତ ଏବେକାର ଘଟଣା 5000 ବର୍ଷ ତଳର, ସୂର୍ଯ୍ୟ ତ କେବେଠୁ ଅଛନ୍ତି, ତାହେଲେ ଏଇଟା କେମିତି ସମ୍ଭବ? ସେଥିପାଇଁ ଲୋକମାନଙ୍କର ଏ ଯେଉଁ ସନ୍ଦେହ ରହିଛି ସେ ଦୂର କରିବା ପାଇଁ ଭଗବାନଙ୍କୁ ଅର୍ଜୁନ ପଚାରିଲେ, ପ୍ରଭୁ କ'ଣ ସନ୍ଦେହ କିଛି ଆସିଲା କି? ନା ହଁ, ନା ଅପରଂ ଭଗବତ ଜନ୍ମ ପରମ ଜନ୍ମ ବିଭସତ କଥଂ ଏତତ୍ ବିଜାନିଆନ୍ତୁ ମାଧୁ ପ୍ରତ୍ୟବାନ ଏଠି। ପ୍ରଭୁ ଆପଣ ତ ଏବେ ଜନ୍ମ ହେଲେ, ମୋ ସାଙ୍ଗର 90 ବର୍ଷ ଆପଣଙ୍କୁ ହେଇଛି ବର୍ତ୍ତମାନ, କିନ୍ତୁ ସୂର୍ଯ୍ୟର ଦେବତା ବିଭୂଷଣ ସେ ତ କୋଟି କୋଟି ବର୍ଷ ତଳର କଥା, କେମିତି ଆପଣ ତାଙ୍କୁ କହିଥିଲେ ଆମେ ଜାଣିବା? ତେଣୁ ଭଗବାନ କହିଲେ, ଅର୍ଜୁନ ଆମେ ଦୁଇଜଣ ବହୁନିମେ ବ୍ୟତୀତ ଆନି ଜନ୍ମ ଆନି ଦେବତା, ଅର୍ଜୁନ ତାନ୍ୟଙ୍ଗ ବେଦ ସର୍ବାଣୀ ନତ୍ୟଙ୍ଗ ବେଦ ପରନ୍ତକ ବହୁ ଜନ୍ମ ହେଲାଣି ଆମେ ଆସିଛେ, ତମେ ମୋ ସହିତ ସବୁବେଳେ ଆସୁଛ, କିନ୍ତୁ ତମେ ସେସବୁ ଭୁଲି ଯାଇଛ, କିନ୍ତୁ ମୁଁ ସବୁ ଭୁଲିନି, କିଛି ମୁଁ କିଛି ଭୁଲି ନାହିଁ, ସବୁକିଛି ମୁଁ ଜାଣିଛି। ବେଦାନନ୍ଦ ସମୁଦିତାନି ବର୍ତ୍ତମାନାନି ଚାରିଜଣ ଭବିଷ୍ୟଣି ଯେ ଭୂତାନି ମାଙ୍କୁ ବେଦନ କରିଛନ୍, କୋଟି କୋଟି ବର୍ଷ ତଳେ କ'ଣ ହେଇଥିଲା କେହି କହିପାରିବେ ନାହିଁ, କିନ୍ତୁ ଭଗବାନ କହିଦେବେ। ଭଉଣୀ ବେଦାନନ୍ଦ ସମୁଦିତାନି ବହୁ ଅତୀତ କାଳ କଥା କ'ଣ ହେଇଥିଲା ଭଗବାନ କହିଦେବେ। ତେଣୁ ଭଗବାନ ଜ୍ଞାନ ଯେତେବେଳେ ଦେଉଛନ୍ତି ସେତେବେଳେ ହିଁ ଚାତୁର୍ବର୍ଣ୍ଣ ବିଷୟରେ କହୁଛନ୍ତି। ଚାତୁର୍ବର୍ଣ୍ଣ ମାୟା ସୃଷ୍ଟମ ଗୁଣକର୍ମ ବିଭାଗସ୍ୟ ତସ୍ୟକର୍ତ୍ତାର ମିମାମ ବିଧି ଅକର୍ତ୍ତାର ମବ୍ୟୟମ। ଲୋକମାନେ ଏଇଟାକୁ ବୁଝିପାରନ୍ତି ନାହିଁ, ଆମର ଯେଉଁ ଧର୍ମ ରହିଛି ସନାତନ ଧର୍ମ, ଏହାକୁ ହିନ୍ଦୁ ଧର୍ମ ବୋଲି କହନ୍ତି, ହିନ୍ଦୁ ଧର୍ମ ବୋଲି କିଛି ଶବ୍ଦ ନାହିଁ ପ୍ରଭୁପାଦ ମହାରାଜ କହନ୍ତି। ଆମର ସମସ୍ତ ବୈଦିକ ଶାସ୍ତ୍ର ଯଦି ଦେଖିବା, ବେଦ ଉପନିଷଦ ପୁରାଣ ଯେତେ ବୈଦିକ ଗ୍ରନ୍ଥ ରହିଛି ଯଦି ଦେଖିବା, କେହି ବାହାର କରିପାରେନି କିଛି ହିନ୍ଦୁ ଶବ୍ଦ ରହିଛି ବୋଲି। ପ୍ରଭୁପାଦ ମହାରାଜ କହନ୍ତି ଏ ହିନ୍ଦୁ ଶବ୍ଦ କେଉଁଠୁ ଆସିଲା ନା, ଏ ମୁସଲମାନମାନେ ସେମାନେ ସକୁ ହ ଉଚ୍ଚାରଣ କରନ୍ତି, କିନ୍ତୁ ଯେଉଁ ସିନ୍ଧୁ ନଦୀ ଅଛି ସେ ସିନ୍ଧୁକୁ ସେମାନେ ହିନ୍ଦୁ ବୋଲି କହନ୍ତି, ସେଇଠି ଏ ଶବ୍ଦ ଆସିଛି, ହିନ୍ଦୁ ଶବ୍ଦ ଆସିଛି। ପ୍ରକୃତରେ ହିନ୍ଦୁ ଧର୍ମ ବୋଲି କିଛି ଧର୍ମ ନାହିଁ, ଇଏ ଆମର ସେଇମାନଙ୍କଠାରୁ ଆସିଛି ଏ ଶବ୍ଦଟି। ତେଣୁ ଆମର ଧର୍ମ ହେଉଛି ସନାତନ ଧର୍ମ, ଏ ଧର୍ମ ସବୁବେଳେ ରହିଛି, ଯେତେ ଧର୍ମ ରହିଛି ଯେତେ ଆମେ ଇତିହାସରେ ପଢ଼ୁଛେ, ମୁସଲମାନ ଧର୍ମ, ଖ୍ରୀଷ୍ଟିଆନ ଧର୍ମ, ବୌଦ୍ଧ ଧର୍ମ ଇତ୍ୟାଦି ଅନେକ ଧର୍ମ ବିଷୟରେ ଶୁଣୁଛେ, କିନ୍ତୁ ସେ ଧର୍ମର ଇତିହାସ ରହିଛି। ଯୀଶୁଖ୍ରୀଷ୍ଟ ଆସିଲେ ସେଇ ଯୀଶୁଖ୍ରୀଷ୍ଟ ଧର୍ମ ଖ୍ରୀଷ୍ଟ ଧର୍ମ ଆରମ୍ଭ ହେଲା, ମହମ୍ମଦ ପ୍ରଫେଟ୍ ଆସିଲେ ସେଠୁ ମୁସଲମାନ ଧର୍ମ ଆରମ୍ଭ ହେଲା, ବୁଦ୍ଧଦେବ ଆସିଲେ ବୁଦ୍ଧ ଧର୍ମ ଆରମ୍ଭ ହେଲା, ହିନ୍ଦୁ ଧର୍ମ କେବେଠୁ ଆରମ୍ଭ ହେଲା ଏଠି ଇତିହାସ ଅଛି, ହିନ୍ଦୁ ଧର୍ମ କିଛି ନାହିଁ, ପ୍ରକୃତରେ ହେଇଛି ସନାତନ ଧର୍ମ, ସବୁବେଳ ପାଇଁ ଏଇଟା ସୃଷ୍ଟି ହେଇଛି, ସବୁବେଳ ପାଇଁ ରହିଛି। ଏ ଭୌତିକ ଜଗତରେ ଯେଉଁ ସୃଷ୍ଟି ହେଲା ସେହି ସମୟରେ ବେଦ ଆସିଲେ, ସହଜ୍ଞା ପ୍ରଜା ସୃଷ୍ଟା ପୂର୍ବାଚ ପ୍ରଜାପତି, ଯେତେବେଳେ ସୃଷ୍ଟି ହେଲା ସେଇ ସହିତ ଏ ଶାସ୍ତ୍ର ସବୁ ଆସିଛନ୍ତି। ତେଣୁ ଇଏ ହେଉଛି ସନାତନ ଧର୍ମ, ଏ ସବୁବେଳ ପାଇଁ ରହିଛନ୍ତି। ତେଣୁ ଏ ଯେଉଁ ସନାତନ ଧର୍ମରେ ଭଗବାନ କହୁଛନ୍ତି ଚାତୁର୍ବର୍ଣ୍ଣ ମାୟା ସୃଷ୍ଟମ, ଚାରୋଟି ବର୍ଣ୍ଣ ମୁଁ ସୃଷ୍ଟି କରିଛି, ଗୁଣକର୍ମ ବିଭାଗସ୍ୟ ଏ ଯେଉଁ ଗୁଣ ରହିଛି ଗୁଣର ପ୍ରଭାବ ଅନୁସାରେ ଚାରି ବର୍ଣ୍ଣର ଗୁଣ ସବୁ ରହିଛି, ନିର୍ଦ୍ଦିଷ୍ଟ ହେଇଛି, ଏବଂ ସେହି ଅନୁସାରେ ଗୁଣର ପ୍ରଭାବ ଅନୁସାରେ ସେମାନେ କର୍ମ କରିବେ। ଗୁଣକର୍ମ ବିଭାଗସ୍ୟ ତସ୍ୟକର୍ତ୍ତା ଅଭିମାନ ବିଧି ଏକତା, ଯଦିଓ ଭଗବାନ ସେଇଟାକୁ ସୃଷ୍ଟି କରିଛନ୍ତି କିନ୍ତୁ ଭଗବାନ ସେ ଗୁଣର ବଶବର୍ତ୍ତୀ ନୁହନ୍ତି। ମୋତେ ଅବଶ୍ୟ ପ୍ରଭୁ ପଚାରୁଥିଲେ ଭଗବତ ଗୀତାରେ ବର୍ଣ୍ଣ ଧର୍ମ ବିଷୟରେ କୁହାଗଲା, ଆଶ୍ରମ ଧର୍ମ ବିଷୟରେ କେଉଁଠି କୁହାହେଇଛି କି? ଜଗନ୍ନାଥ ପଚାରିଥିଲେ, ଭଗବତ ଗୀତାରେ ବର୍ଣ୍ଣନା କରାଯାଇଛି, ଆଶ୍ରମ ଧର୍ମ ବିଷୟରେ ବର୍ଣ୍ଣନା କରାଯାଇଛି। ଭଗବତ ଗୀତା ଷୋହଳ ଅଧ୍ୟାୟରେ ଯେଉଁ ଦୈବାସୁର ବିଭାଗ ଯୋଗ ରହିଛି, ସେଇ ଦୈବାସୁର ବିଭାଗ ଯୋଗରେ ପ୍ରଥମ ତିନୋଟି ଶ୍ଳୋକ ଦୈବ ଗୁଣ ଯେତେବେଳେ କୁହାଯାଇଛି ସେଇଥିରେ ବଳଦେବ ବିଦ୍ୟାଭୂଷଣ ତାଙ୍କର ଭାଷ୍ୟରେ କହିଛନ୍ତି ଏ ଆଶ୍ରମ ବର୍ଣ୍ଣ ଏବଂ ଆଶ୍ରମ ଭିତରେ କୁହାଯାଇଛି, ଭଗବାନ କହିଛନ୍ତି ସଂକ୍ଷେପରେ କହିଛନ୍ତି। ଭଗବତ ଗୀତାର ଷୋହଳ ଅଧ୍ୟାୟ ଆପଣ ଜାଣିଥିଲେ, ଯେତେବେଳେ ଆମର ଇସ୍କନ ମନ୍ଦିରରେ ଶ୍ରୀଶ୍ରୀମଦ ଗୌରବ ମହାରାଜ ଚାଲିଗଲେ, ସେ ସମୟରେ ବହୁତ ଭକ୍ତମାନଙ୍କ ଭିତରେ ବହୁତ ମନ ଦୁଃଖ ସବୁ ଭିତରେ ବିଭିନ୍ନ ପ୍ରକାର ଝଗଡ଼ା ଝାଣ୍ଟି ସବୁ ହେଉଥିଲା। ସେହି ସମୟରେ ଶ୍ରୀଶ୍ରୀମଦ ଭକ୍ତେଶ୍ୱର ଦାମୋଦର ସ୍ୱାମୀ ମହାରାଜ ସେ କହିଥିଲେ ପ୍ରତିଦିନ ସେ ଷୋଡ଼ଶ ଅଧ୍ୟାୟ ପାଠ କରିବ, ତେଣୁ ସବୁଦିନ ସନ୍ଧ୍ୟାବେଳେ ସରିଲା ପରେ ଭଗବତ ଗୀତା ପାଠ ସରିଲା ପରେ ଭକ୍ତମାନେ ମନ୍ଦିରରେ ବସି ଷୋଡ଼ଶ ଅଧ୍ୟାୟ ପାଠ କରନ୍ତି। 24 ଶ୍ଳୋକ ଅତ୍ୟନ୍ତ ଷୋହଳ ଅଧ୍ୟାୟରେ ପ୍ରଥମ 3 ଶ୍ଳୋକ ହେଉଛି ଦୈବୀ ଗୁଣ, ଅଭୟଂ ସତ୍ୟ ସଂଶୁଧୀର ଜ୍ଞାନ ଯୋଗ ବ୍ୟବସ୍ଥିତ ଦାନନ୍ଦମସ୍ତ ଯଜ୍ଞଶ୍ଚ ସ୍ୱଧାୟ ସ୍ତପାର୍ଦ୍ଧବଂ ଅହିଂସା ସତ୍ୟମ କ୍ରୋଧ ତ୍ୟାଗ ଶାନ୍ତି ରପିଶୁନମ୍ ଦୟା ଭୂତିଶ୍ୱରୁଳୋକ୍ତମ ଆର୍ଦ୍ଧବଂ ହିରତା ବଳମ୍ ତେଜ କ୍ଷମା ଧୃତି ଶୌଚ ନ ଦ୍ରୋହୋ ନାତି ମାନିତା ଭବନ୍ତି ସମ୍ପଦମ ଦୈବୀ ସମ୍ପଦମ ଦୈବୀ ଅଭିଜାତସ୍ୟ ଭାରତ। ଏ ଦୈବୀ ସମ୍ପଦ ଆ ପୂର୍ବରୁ ମଧ୍ୟ ଭଗବାନ ଦୈବୀ ସମ୍ପତ୍ତି ବିଷୟରେ କହିଛନ୍ତି, ଦ୍ୱିତୀୟ ଅଧ୍ୟାୟ 58-72 ଏ 15 ଶ୍ଳୋକରେ କହିଛନ୍ତି, 15 ହଁ ତାପରେ 12 ଅଧ୍ୟାୟରେ କହିଛନ୍ତି, 14 ଅଧ୍ୟାୟରେ କହିଛନ୍ତି, ସେଥିପାଇଁ ସଂକ୍ଷେପରେ କହିଲେ 16 ଅଧ୍ୟାୟରେ। ଅସୁର ବିଭାଗ ବିଷୟରେ ବିସ୍ତାର ଭାବରେ ବର୍ଣ୍ଣନା କଲେ 20 ଶ୍ଳୋକରେ, କିନ୍ତୁ ଦୈବୀ ଗୁଣକୁ ତିନୋଟି ଶ୍ଳୋକରେ କହିଲେ। ତେଣୁ ଏଇ ଯେଉଁ ତିନୋଟି ଶ୍ଳୋକ କୁହାଗଲା ଏଇଥିରେ ସବୁ ବର୍ଣ୍ଣ ସବୁ ଆଶ୍ରମ ବିଷୟରେ କୁହାଯାଇଛି। ବଳଦେବ ବିଦ୍ୟାସନ ତାଙ୍କ ଭାଷାରେ କହିଛନ୍ତି ଅଭୟଂ ଭୟ ନାହିଁ କାହାର। ବୌଦ୍ଧିକ ଜଗତ ହେଉଛି ଭୟ, କ'ଣ ଏଇଟା ପବର୍ଗ ପରେ ପରିଶ୍ରମ ସମସ୍ତେ କରୁଛନ୍ତି, ପରିଶ୍ରମ କଲେ ଶରୀରରୁ ଫେଣ ବାହାରୁଛି, ମୁଖରୁ ଫେଣ ବାହାରୁଛି, ଏବଂ ଯେତେ ପରିଶ୍ରମ କଲେ ମଧ୍ୟ ସବୁକିଛି ବୃଥା ହେଇଯାଉଛି, ବ୍ୟର୍ଥ ହେଇଯାଉଛି, ଏବଂ ସମସ୍ତଙ୍କର ଭୟ ରହିଛି, ଏବଂ ଅନ୍ତିମ ହେଉଛି ମୃତ୍ୟୁ। ଇଏ ହେଉଛି ପବର୍ଗ, ସମସ୍ତଙ୍କର ଭୟ ଅଛି, କିନ୍ତୁ ଯେଉଁମାନେ ଭଗବାନଙ୍କ ଚରଣରେ ଆଶ୍ରୟ ନେଇଛନ୍ତି ସେମାନଙ୍କର ଭୟ ନାହିଁ। ଭଜ ହୁରେ ମନ ଶ୍ରୀ ନନ୍ଦ ନନ୍ଦନ ଅଭୟ ଚରଣର ବିନ୍ଦରେ,
ଭଜ ହୁରେ ମନ ଶ୍ରୀ ନନ୍ଦ ନନ୍ଦନ ଅଭୟ ଚରଣର ବିନ୍ଦରେ,
ଦୁର୍ଲଭ ମାନବ ଜନମ ସତସଙ୍ଗ, ଦୁର୍ଲଭ ମାନବ ଜନମ ସତସଙ୍ଗ, କରହୁ ରେ ବାବ ସିନ୍ଧୁରେ, କରହୁ ରେ ବାବ ସିନ୍ଧୁରେ,
ଭଜହୁ ରେ ମନ ଶ୍ରୀ ନନ୍ଦ ନନ୍ଦନ ଅଭୟ ଚରଣର ବିନ୍ଦରେ,
ଯୋଗ ଦେଉଛନ୍ତି ସେମାନେ ଅଭୟଚରଣ ଭଗବାନଙ୍କର ପାଦପଦ୍ମ ଯେଉଁ ଅଭୟ ପ୍ରଦାନ କରେ ତାଙ୍କର ଆଶ୍ରୟ ନେଇଛନ୍ତି, ତେଣୁ ସେମାନେ ଭୟରୁ ମୁକ୍ତ ହେଇଯାଇଛନ୍ତି, ଅଭୟ ହେଇଯାଇଛନ୍ତି ସେମାନେ। ତେଣୁ ବଳଦେବ ବିଦ୍ୟାଭୂଷଣ ତାଙ୍କ ଭାଷାରେ କହୁଛନ୍ତି ଚତୁର୍ଣ୍ଣାମ ଆଶ୍ରମାଣାମ ବର୍ଣ୍ଣନାଞ୍ଚ ଧର୍ମ କ୍ରମାଦିହ ଅତ୍ୟନ୍ତେ, ଚାରି ବର୍ଣ୍ଣ ଚାରି ଆଶ୍ରମ ବିଷୟରେ ଭଗବାନ ସେ କହିଦେଇଛନ୍ତି। କ'ଣ କ'ଣ ସେ ଚାରିବର୍ଣ୍ଣ ଚାରି ଆଶ୍ରମର କ'ଣ ଗୁଣ, ଏଇଠି ଏଥିରେ ଛବିଶଟି ଗୁଣ ରହିଛି, ଏ ତିନୋଟି ଶ୍ଳୋକରେ ଛବିଶଟି କଥା କୁହାଯାଇଛି, ଛବିଶଟି ଗୁଣ କଥା କୁହାଯାଇଛି ଦୈବ ଗୁଣ। ତା ଦେହରୁ ସନ୍ନ୍ୟାସୀମାନଙ୍କର ଯେଉଁ ଚାରିବର୍ଣ୍ଣ ଚାରି ଆଶ୍ରମ ରହୁଛି ସନ୍ନ୍ୟାସୀ ଆଶ୍ରମର ତାଙ୍କର ଗୁଣ ହେଉଛି ଅଭୟ, ଯେତେବେଳେ ଶ୍ରୀଶ୍ରୀମଦ ଗୌରବନ୍ଦ ସ୍ୱାମୀ ମହାରାଜ ତାଙ୍କର ଗୁରୁଦେବ ଶ୍ରୀଶ୍ରୀମଦ ଅଭୟଚରଣାନନ୍ଦ ବକ୍ତିଧାମ ସ୍ୱାମୀ ପ୍ରଭୁ ସହିତ ଦେଖା ହେଇଥିଲା, ସାକ୍ଷାତ ହେଇଥିଲା, ପ୍ରଭାଧନ ତାଙ୍କୁ ପଠେଇଥିଲେ ଏଠି ଭୁବନେଶ୍ୱରକୁ। ତେଣୁ ଭୁବନେଶ୍ୱର ଯେତେବେଳେ ଆସିଲେ ଆସିବା ପାଇଁ ଚାହୁଁଥିଲେ ସେ କହୁଥିଲେ, ଆମର ଗୁରୁଦେବ କହୁଥିଲେ କଥା, କହିଲେ ଗୁରୁଦେବ ମୁଁ ଯିବି ଏକୁଟିଆ, ଆଉ ସେଠି ମୁଁ କେମିତି କ'ଣ କରିବି, ମୋତେ କିଛି ଟଙ୍କା ଦରକାର, କିଛି ଲୋକ ଦରକାର, ଏସବୁ ନା ନା ନା, ତୁମେ ଏକୁଟିଆ ନୁହଁ, ତୁମ ସହିତ ବିଷ୍ଣୁ ଭଗବାନ ରହିଛନ୍ତି, ବୈଷ୍ଣବ କେବେ ଏକୁଟିଆ ନଥାଏ, ବିଷ୍ଣୁ ତାଙ୍କ ସହିତ ସବୁବେଳେ ଥାଆନ୍ତି, ଭାଗବତମର ନବମ ସ୍କନ୍ଧରେ ଭଗବାନ କହିଛନ୍ତି ସେ କଥା, କାହାକୁ କହିଛନ୍ତି ଦୁର୍ବାସନ, ସାଧବ ହୃଦୟମୟଂ ସାଧୁନା ହୃଦୟଂ ତୁହଂ ମଦନ୍ୟ ତେନ ଜାଣନ୍ତି ନାହଂ ତେଭ୍ୟ ମନାଙ୍ଗତି, ସାଧୁର ହୃଦୟରେ ଭଗବାନ ଥାଆନ୍ତି ଏବଂ ଭଗବାନ ହୃଦୟରେ ମଧ୍ୟ ସାଧୁ ଥାଆନ୍ତି। ତେଣୁ ପ୍ରଭୁ କହିଲେ ଯେ ତୁମେ ଏକୁଟିଆ ନୁହଁ, ଭଗବାନ ତୁମ ପାଖରେ ରହିଛନ୍ତି। ତେଣୁ ଏଇଭଳି ଭାବରେ ଯେଉଁମାନେ ସନ୍ନ୍ୟାସୀ ସେମାନେ ଏକୁଟିଆ, ତାଙ୍କର କୌଣସି ଭୟ ନାହିଁ, ଅଭୟ, ସେଥିପାଇଁ ଆମ ପ୍ରଭୁପାଦଙ୍କର ନାମ ହେଇଛି ଅଭୟ ଚରଣାରବିନ୍ଦ ଭକ୍ତିବେଦାନ ସ୍ୱାମୀ ପ୍ରଭୁପାଦ ମହାରାଜ, ଅଭୟ ତାଙ୍କର ଭୟ ନାହିଁ ସନ୍ନ୍ୟାସ ଅଭୟ, ଏଇ ଅଭୟ ଯେଉଁମାନଙ୍କର ଅଛି ବିଦ୍ୟାପୀଠ ସେମାନେ ହେଉଛନ୍ତି ସନ୍ନ୍ୟାସୀ, ସନ୍ନ୍ୟାସୀ ଆଶ୍ରମ ଯେଉଁମାନେ ରହିବେ ସେମାନେ ତାଙ୍କର ଭୟ ରହିବ ନାହିଁ ଅଭୟ। ଅଭୟଂ ସତ୍ୟ ସଂଶୁଦ୍ଧି ଜ୍ଞାନ ଯୋଗ, ସତ୍ୟ ସଂଶୁଦ୍ଧି ଜ୍ଞାନ ଯୋଗ, ଏ ତିନୋଟି ହେଉଛି ସନ୍ନ୍ୟାସୀର ଗୁଣ। ଜ୍ଞାନ ଯେତେ ସେମାନେ ଜ୍ଞାନ ପ୍ରାପ୍ତ ହେଉଥିବେ ତାଙ୍କର ସତ୍ତ୍ୱ ତାଙ୍କ ହୃଦୟ ସେତେ ଶୁଦ୍ଧ ହେଉଥିବ ଏବଂ ସେମାନେ ସେହିଭଳି ଭାବରେ ଅଭୟତା ପ୍ରାପ୍ତ ହେଉଥିବେ, ତେଣୁ ଏ ତିନୋଟି ହେଉଛି ସନ୍ନ୍ୟାସୀର ଗୁଣ। ତାପରେ ଆସିଲା ଗୃହସ୍ଥ, ଗୃହସ୍ଥର କ'ଣ ଗୁଣ ବା ତାହାର କର୍ମ ବା ସେ କ'ଣ, ଦାନ ଦମ ଏବଂ ଯଜ୍ଞ, ଅଭୟ ସତ୍ୟ ସଂଶୁଦ୍ଧି ଜ୍ଞାନ ଯୋଗ ବ୍ୟବସ୍ଥା ଦାନ ଦମସ୍ତ ଯଜ୍ଞ, ଦାନ ଦମ ଏବଂ ଯଜ୍ଞ ଦାନ କରିବେ। ସତର ଅଧ୍ୟାୟରେ ତିନି ପ୍ରକାର ଦାନ ବିଷୟରେ କୁହାଯାଇଛି, ଏ ଯେଉଁ ଦାନ କରାଯିବ ଇଏ ହେଉଛି ଗୃହସ୍ଥର କର୍ତ୍ତବ୍ୟ, ଦମ ଇନ୍ଦ୍ରିୟମାନଙ୍କୁ ଦମନ କରିବେ, एवं यज्ञ करिवे। यज्ञ दान तप कर्म न त्याज्यम कार्यम अवतर। ये तीनोटी हूँ दान दम और यज्ञ हूँ गृहस्थ कार्य। तेनाली गृहस्थ धर्म विषय पढ़ला ये तीनोट कथा से आलोचना करवा कथा कि आम यू पूर्ण भाव तीनो श्लोक विषय आलोचना करवा समय खूब कम अच्छी जहा हूँ ये गृहस्थ कर्म हूँ ये तीनो गृहस्थ जो रही आम अजाणत पांचटी पाप कार्य करूचे पंच सुना भी कह कौन कौन ना जो चली जाऊे से बहुत जीव मृत्युबरण कर छोट जीव मृत्युबरण कर झाड़ू दौचे से जीव मृत्युबरण करते चुली लगोचे निया लगोचे अग्नि चुली लगोचे से बहुत जीव मृत्युबरण कर एवं जत कलस पानी आजिकल कलस पीना कलस पा पीऊँचापी हो जीव मर जापर शील चकी से जो घोरणा हो बहुत जीव मृत्युवरण कर तेणु यही पंच जो सुना रही जीव हत्या होती पंच यज्ञ व्यवस्था रही गृहस्थ कर्म यज्ञ कथा आसगला दान जो रहा दान जो चारोटी आश्रम रही ब्रह्मचारी गृहस्थ वानप्रस्थ सन्यास ये गृहस्थ जो रोजगार करेंगे जो कार्य सब करेंगे गृहस्थ मध्यर जो रही ब्राह्मण हो क्षत्रिय हो वैश्य हो शूद्र हो सब वर्ण से सब गृहस्थ मैंने से मैंने जो रोजगार करेंगे से रोजगार में ब्रह्मचारी वानप्रस्थ सन्यास चल तेणु दान व्यवस्था रही दान गृहस्थ कार्य से दान प्रदान कर तीन प्रकार दान विषय सतर अध्याय कह जाए तेणु विशेष भाव में श्रेष्ठ दान कौटा भागवत द्वितीय स्कंध में द्वितीय अध्याय वर्णना कर श्लोक रही जे आयु हरती वै पुंसा उदन्यस्त जन्मसु तस्तनीत उत्तम श्लोक वार्ता ये श्लोकटी मोर मन पड़ी आम ओस्लोरे नरवे भागवत कथा कहला बेले ये प्रसंगटे आसला से श्लोकटी मुझे उद्धार करी ये आयु हरती वै पुंसाम विश्वनाथ चक्रवर्ती ठाकुर कहते तो आम दान दौते भगवती तो सत्र अध्याय मतलब दान विषय कह दान कर सत्य गुण दान अच्छी रज गुण दान अच्छी तम गुण दान अच्छी जोटाक दान जोटाक कौन सी उपकार आशा न रख ठीक सत्पात्र ठीक भाव दान कराए सत्विक दान विश्व विभिन्न प्रकार दान व्यवस्था करशेष भाव दान फल विषय विश्वनाथ प्रभु कहते समम अब्राह्मणे आम सत्य गुण दान करूँ रज गुण दान करूँ तम गुण दान करूँ किंतु ये दान रि ब्राह्मण अब्राह्मण को दान करागला समम आम जी दान देखा से फेरी पाइबा समम अब्राह्मणे दान दुई गुण ब्राह्मणे जी जो ब्राह्मण को आम दान करवा दुई गुण प्राप्त हवा बैंक रे टंका डिपोजिट होती कितने इन्वेस्ट के आसली प्रॉफिट किंतु एटा के जान नहीं ये जो इंटरेस्ट मिलती बा ये प्रॉफिट मिलती ये विषय के जान के जान भी नहीं जे शास्त्र अध्ययन के से मन जाने के डबल आसीबो रिटर्न आसीबो कोथरे जदी ब्राह्मण को दान करा दियो एवं अधिते सात सहस्रम अधिते कहले जे माने अध्ययन करसन भगवत गीता भगवान कहसन अंतिम रे कहिसारी अर्जुन कहसन अर्जुन आदि सदे तद इम धर्म संवाद मावयो ज्ञान यज्ञ तेनाष्टा मिधि में मती जो मैंने केवल अध्ययन करेंगे भगवत गीता को तार अर्थ बुझे कि ना तार बुझाक पड़ो से मोर आराधना करेंगे जो मैंने अध्ययन करते जो शास्त्र अध्ययन करते दान दिजाव तार के आस म्यूचुआल फंड के आस लक्ष गुण आस आपड़ जब टाइम रखीदे लटेरी कर लक्ष टा पाइबा लटेरी कर लटेरीटा आम मना कर दिवतांग हूँ लटेरी दिवत कर मना कर किंतु जदि आम यही भाव में जड़े अधिक जड़े शास्त्र अध्ययन कर व्यक्ति को जब आम कि दान करवा लक्ष्य गुण प्राप्त होगा एवं अनंत वेद पारगे ଯେଉଁମାନେ ବେଦ ଅଧ୍ୟୟନ କରୁଛନ୍ତି ଯେ ସେମାନେ ଭଗବାନ ଜାଣିଛନ୍ତି ତା ନୁହଁ, ବେଦ ପାରଗ ପୁଅମାନେ। ଗୋଟେ କଥା କହିକି ଆମର କଥାକୁ ଇଏ କରିବା, ସଂକ୍ଷେପରେ କହିବା, ଆମ ଶ୍ରୀଶ୍ରୀ ଗୌରବନ୍ଦ ସେ ମହାରାଜ କହନ୍ତି ଏ କଥା, ଜଣେ ତ୍ରିବେଦୀ ଥିଲେ ଆମ ଭାରତବର୍ଷରେ, ବହୁତ ବେଦ ବିଦ୍ୟା ଅଛନ୍ତି, ବେଦ ଅଧ୍ୟୟନ କରୁଛନ୍ତି, କିନ୍ତୁ ବେଦ ଅଧ୍ୟୟନ କରି ବେଦର ଅର୍ଥ ସେମାନେ ବୁଝିପାରନ୍ତି ନାହିଁ। ଏଇଭଳି ଭାବରେ ଜଣେ ଥିଲେ ତ୍ରିବେଦୀ, ସେ ଲଣ୍ଡନ ଯାଇଥିଲେ। ଆମେ ଏବେ ଯାଇଥିଲୁ ଯେଉଁ ଡେନମାର୍କ, ଆମେ ଦେଖିଛୁ ପ୍ରକୃତରେ ନ୍ୟୁଡ୍ କ୍ଲବ୍ ସବୁ ଅଛି ସେଠି, ମଧ୍ୟ ସେଇଠି ନ୍ୟୁଡ୍ କ୍ଲବ୍ ସବୁ ଥିଲା ଅଛି। ତେଣୁ ନ୍ୟୁଡ୍ କ୍ଲବ୍ କ'ଣ ନା, ସେମାନେ ସବୁ ଉଲଗ୍ନ ହେଇକରି ମଦୁରା ପାନ କରି ଏସବୁ କହିକି ବିଭିନ୍ନ ପ୍ରକାର ଉପଭୋଗ ସେମାନେ କରନ୍ତି ନ୍ୟୁଡ୍ କ୍ଲବ୍ରେ। ତେଣୁ ନ୍ୟୁଡ୍ କ୍ଲବ୍ର ଯେ ଲିଡ଼ର, ସେ ତାଙ୍କ ସହିତ ଦେଖା ହେଇଗଲା, ସେ ତାଙ୍କୁ ଇନଭାଇଟ୍ କଲେ, କହିଲେ ଆମର ଏମାନଙ୍କ ସବୁ ଏଇ ପଶୁବଳୀ ଜୀବନଯାପନ କରୁଛନ୍ତି, ସେ ଶାସ୍ତ୍ର ବିଷୟରେ କିଛି ଜ୍ଞାନ ନାହିଁ ତାଙ୍କର ବେଦ ବିଷୟରେ, ତେଣୁ ଭାରତୀୟ ଲୋକମାନଙ୍କୁ ତାଙ୍କୁ ବହୁତ ସମ୍ମାନ ଦିଅନ୍ତି। ତେଣୁ ସେ ତାଙ୍କୁ ଡାକିଥିଲେ, ତେଣୁ ଇଏ ସ୍ୱୀକାର କରିଥିଲେ, ସେ ଇନଭାଇଟେସନ୍ ସ୍ୱୀକାର କରିଥିଲେ। ତେଣୁ ଯେଉଁଦିନ ଯିବା ପାଇଁ ଥିଲା ଠିକ୍ ହେଲା, ଇଏ ବେଦବିତ୍ ଜଣକ କହୁଛନ୍ତି ତ୍ରିବେଦୀ, ସେ କହୁଛନ୍ତି ଆମେ ଯିବା ଗୋଟେ ନ୍ୟୁଡ୍ କ୍ଲବ୍କୁ ଯିବା, ସେଠି ସବୁ ଉଲଗ୍ନ ଥିବେ, ଆମେ ବସ୍ତ୍ର ପରିଧାନ ଧରି କେମିତି ଯିବା। ତେଣୁ ସେ ଚିନ୍ତା କରି ସେ ଉଲଗ୍ନ ହେଇଯିବା ପାଇଁ ଡିସାଇଡ଼୍ କଲେ। ଏଣେ ନ୍ୟୁଡ୍ କ୍ଲବ୍ର ଯେଉଁମାନେ ମେମ୍ବର ଅଛନ୍ତି ତାଙ୍କର ଯିଏ ଲିଡ଼ର, ସେ କହିଲେ ଦେଖ ଆଜି ଜଣେ ବିଦ୍ୱାନ ବ୍ୟକ୍ତି ଆସିବେ, ଭାରତବର୍ଷର ଜଣେ ବିଦ୍ୱାନ ବ୍ୟକ୍ତି, ସାଧୁ ବ୍ୟକ୍ତି ଜଣେ ଆସିବେ, ତୁମେ ଆଜି ଉଲଗ୍ନ ହେଇ ଆସିବେନି, ତୁମେ ସବୁ ଡ୍ରେସ୍ ପିନ୍ଧିକିରି ଆସିବ। ତେଣୁ ଯେତେବେଳେ ବେଦବିତ୍ ଆସୁଛନ୍ତି, ସେ ଉଲଗ୍ନ ହେଇ ଆସୁଛନ୍ତି, ନାଗା ସନ୍ନ୍ୟାସୀ ଆସୁଛନ୍ତି, କିନ୍ତୁ ଏ ଯେଉଁମାନେ ଅଛନ୍ତି ସେମାନେ ବସ୍ତ୍ର ପରିଧାନ କରିଛନ୍ତି। ଆର ଉଦ୍ଦେଶ୍ୟ ହେଉଛି, ଯଦିଓ ଜଣେ ବେଦ ପାଠ କରୁଛନ୍ତି କିନ୍ତୁ ବେଦର ପ୍ରକୃତ ଅର୍ଥକୁ ସେମାନେ ବୁଝିନାହାନ୍ତି। ଭଗବତ ଗୀତାରେ 15:15 ଭଗବାନ କହୁଛନ୍ତି ଅର୍ଜୁନ, ସର୍ବସେଚାହଂ ହୃଦି ସନ୍ନିବିଷ୍ଟୋ ମତ ସ୍ମୃତିର୍ ଜ୍ଞାନମ ଅପୋହନମ ଚ ବେଦେଷ୍ଟ ସର୍ବେଇର ଅମେଶ୍ୟ ବେଦାନ୍ତ କୃତ ବେଦ ବିଦେବ ଚାହଁ। ଅର୍ଜୁନ, ମୁଁ ସମସ୍ତଙ୍କ ହୃଦୟ ରହିଛି, ନା ପ୍ରଭୁ ରହିଲେ କ'ଣ ହେଲା, ଆମକୁ କ'ଣ ସୁବିଧା ହେଉଛି କି, ନା ମୋ ଠାରୁ 3 ଜିନିଷ ଆସୁଛି, କ'ଣ କ'ଣ ନା ମତ ସ୍ମୃତିର୍, ସ୍ମୃତି ଯେଉଁ ରହିଛି ଆମେ ଯେଉଁ ସ୍ମରଣ କରିପାରୁଛେ ଏ ଭଗବାନ ପ୍ରଦାନ କରୁଛନ୍ତି, ଏବଂ ଜ୍ଞାନ ମଧ୍ୟ ଭଗବାନ ଆମକୁ ଦେଉଛନ୍ତି, ଏବଂ ବିସ୍ମୃତି ଦେଉଛନ୍ତି ଯାହାଫଳରେ କି ଆମେ ଶୋଇପାରୁଛେ। ଯଦି ସ୍ମୃତି ସବୁବେଳେ ରହିବ ଆମେ ଶୋଇପାରିବା ନାହିଁ। ତେଣୁ ଏଇଭଳି ଭାବରେ ଭଗବାନ ସମସ୍ତଙ୍କୁ ପ୍ରଦାନ କରୁଛନ୍ତି, ଏବଂ ଭଗବାନ ବେଦ ବେଦ ବେଦାନ୍ତ କ୍ରିତ ସେ ବେଦ ରଚନା କରିଛନ୍ତି, ସେ ପ୍ରକୃତରେ ବେଦ ଜାଣନ୍ତି। ବେଦେଷ୍ଟ ସର୍ବେ ରହମେବେ ବେଦ୍ୟୋ, ସମସ୍ତ ବେଦର ଜ୍ଞାତ ବିଷୟ ହେଉଛନ୍ତି ଭଗବାନ କୃଷ୍ଣଙ୍କୁ ଜାଣିବା। ତେଣୁ ଅର୍ଜୁନ କହୁଛନ୍ତି, ପ୍ରଭୁ ଆପଣ ଯଦି ବେଦ ଜାଣିଛନ୍ତି ଆମକୁ ଟିକେ କୁହନ୍ତୁ। ମନେ ମନେ ଭାବୁଛନ୍ତି ଭଗବାନ, ଭଗବାନ ନ କହିଲେ ମଧ୍ୟ ଭଗବାନ ଜାଣିପାରୁଛନ୍ତି, କିନ୍ତୁ ତା ପର 3 ଶ୍ଳୋକରେ ଭଗବାନ କହିଛନ୍ତି, ବେଦର ସାର 3 ଶ୍ଳୋକରେ କହିଦେଇଛନ୍ତି। ତେଣୁ ଏ ବେଦ ଯେଉଁମାନେ ବେଦବିତ୍, କେଉଁମାନେ ବେଦବିତ୍, ଯେଉଁମାନେ ଜାଣନ୍ତି ଭଗବାନ କୃଷ୍ଣ ଅସ୍ତୁ ଭଗବାନ ସ୍ୱୟଂ, ଭଗବାନ ହେଉଛନ୍ତି କୃଷ୍ଣ। କିନ୍ତୁ ଅଧିକାଂଶ ଲୋକ, ଶତକଡ଼ା 90 ଭାଗ ଲୋକ ଯେଉଁମାନେ ବେଦ ଅଧ୍ୟୟନ କରନ୍ତି, ସେମାନେ ବେଦର ଅର୍ଥ ବୁଝିପାରନ୍ତି ନାହିଁ। ଭଗବତ ଗୀତା 2 ସେ କଥା କୁହାଯାଇଛି, ଜାମିମାନ ପୁଷ୍ପିତାଂ ବାଚନ ପ୍ରବଦନ୍ତି ଅଭିପ୍ରସ୍ଥିତ ବେଦ ବାହାଦର ତା ପାର୍ଥ ନାନ୍ୟତ ଅସ୍ତିତି ବାହାଦିନ। ବେଦର ମୁଖ୍ୟ ଅର୍ଥ ସେମାନେ କ'ଣ ଭାବନ୍ତି ନା, କେମିତି ଆମେ ଯଜ୍ଞ କରି ସ୍ୱର୍ଗ ଲୋକକୁ ଯିବା, ଏଇଟା ସେମାନେ ଭାବନ୍ତି ବେଦର। କର୍ମକାଣ୍ଡ ଧାରାପତି ସେମାନେ ଆକୃଷ୍ଟ ହୋଇକି ରହନ୍ତି। ନବମ ଅଧ୍ୟାୟ ସେ କଥା ମୋତେ କହୁଛନ୍ତି, ତ୍ରୈବିଦ୍ୟା ମାଂ ସୋମପା ପୁତ ପାପା ଯଜ୍ଞ ରିଷ୍ଟା ସ୍ୱର୍ଗତିଂ ପ୍ରାର୍ଥନ୍ତେ ତେ ପୁଣ୍ୟମ ଆସାଧ୍ୟ ଶୁଣନ୍ତି ଲୋକମ ଅଶ୍ନତି ଦିବ୍ୟାନ୍ ଦେବୀଦେବ ଭୋଗାନ। ଏ 3 ବେଦ ଯେଉଁ ରହିଛି, ଋଗ୍ବେଦ, ସାମବେଦ ଏବଂ ଯଜୁର୍ବେଦ, ଏ ବେଦ ଅଧ୍ୟୟନ କରି ସେମାନେ କେମିତି ସ୍ୱର୍ଗ ଲୋକକୁ ଯିବେ, ସେଇଥିପାଇଁ ଏଇ ଯଜ୍ଞ କର୍ମ ଅନୁଷ୍ଠାନ କରନ୍ତି। ତେଣୁ ପ୍ରକୃତରେ ସେମାନେ ବେଦବିତ୍ ନୁହନ୍ତି। ତେଣୁ ଯେଉଁମାନେ ବେଦ ପାରଗ, ସେହିଭଳି ବେଦ ପାରଙ୍କୁ ଯଦି ଆମେ ଦାନ ଦେବା, ତାହେଲେ କ'ଣ ହେବ, ତାର କେତେ ଫଳ ଆସିବ ତାର ହିସାବ କରିହେବନି, ଅନନ୍ତ ଫଳ ରହିଛି। ଯେଉଁମାନେ କେତେ ରିଟର୍ନ ପାଇବେ କେତେ ଟାଇମ୍, ତାର ହିସାବ ନାହିଁ, କାରଣ ଅନନ୍ତ ଫଳ ପ୍ରାପ୍ତ ହେବେ, କାରଣ ଭଗବାନ ହେଉଛନ୍ତି ଅନନ୍ତ। ଭଗବାନ ଭକ୍ତଙ୍କୁ ଯଦି ଆମେ ସେଇଭଳି ଭାବରେ ଦାନ କରିବା, ତାହେଲେ ସେଇଭଳି ଭାବରେ ଅନନ୍ତ ଫଳ ପ୍ରାପ୍ତ ହେବା। ତେଣୁ ଏଇଭଳି ଭାବରେ ଦାନ, ଦମ ବିଷୟରେ ବହୁତ କଥା ରହିଛି, କେମିତି ଆମେ ନିଜ ଇନ୍ଦ୍ରିୟକୁ ସଂଯମ କରିବା, ବହୁତ କଥା ରହିଛି। ଦାନ ଦମ ଯଜ୍ଞ, ଇଏ ହେଉଛି ବ୍ରାହ୍ମଣର ଏ ଗୃହସ୍ଥର କର୍ମ। ଅଭୟଂ ସତ୍ୟ ସଂଶୁଧି ଜ୍ଞାନ ଯୋଗ ବ୍ୟବସ୍ଥିତ ଏ ତିନୋଟି ହେଉଛି ସନ୍ନ୍ୟାସର କର୍ମ, ଗୃହସ୍ଥର କର୍ମ, ଏ ତିନୋଟି କ'ଣ ନା ଦାନ ଦମ ଯଜ୍ଞ। ତାପରେ ତିନି ତିନି ଛଅ ଗଲା, ଛବିଶଟି ହିସାବ କରନ୍ତୁ, ଛବିଶଟି ଗୁଣ କୁହାଯାଇଛି। ତାପରେ ଆମେ ସଂକ୍ଷେପରେ କହିଦେବା, ଆମ ଗୃହସ୍ଥର କଥା କହିଦେଲେ ଅନ୍ୟ ଗୁଡ଼ାକ ସଂକ୍ଷେପରେ କହିବା। ବ୍ରହ୍ମଚାରୀ, ବ୍ରହ୍ମଚାରୀର କ'ଣ କର୍ମ ନା ତାର ହେଉଛି ସ୍ୱାଧ୍ୟାୟ, ସେ ଅଧ୍ୟୟନ କରିବ, ଶାସ୍ତ୍ର ଅଧ୍ୟୟନ କରିବ। ବାନପ୍ରସ୍ଥର ତପସ୍ୟା କରିବ। ଏ ତପସ୍ୟା ବିଷୟରେ ନଅ ପ୍ରକାର ତପସ୍ୟା ରହିଛି, ଭଗବତ ଗୀତା ସତର ଅଧ୍ୟାୟରେ କୁହାଯାଇଛି। ଶାରୀରିକ ତପସ୍ୟା, ବାଚିକ ତପସ୍ୟା, ମାନସିକ ତପସ୍ୟା, ଏବଂ ଏହି ପ୍ରତି ତପସ୍ୟା ତିନି ଗୁଣରେ ରହିଛି, ସତ୍ୟଗୁଣର, ରଜଗୁଣର ଏବଂ ତମଗୁଣର। ଏହିଭଳି ଭାବେ ନଅ ପ୍ରକାର ତପସ୍ୟା ରହିଛି। ତେଣୁ ଇଏ ହେଉଛି ବାନପ୍ରସ୍ଥର କର୍ମ ବା ଗୁଣ। ତାପରେ ବିପ୍ର ବର୍ଣ୍ଣ କଥା ଆସିଗଲା। ବିପ୍ରର କ'ଣ ଗୁଣ ସବୁ କ'ଣ ନା ଆର୍ଯ୍ୟବମ୍, ଅହିଂସା, ସତ୍ୟ, ଅକ୍ରୋଧ, ତ୍ୟାଗ, ଶାନ୍ତି, ଅପିସୁନମ୍, ଦୟା, ଭୂତିଷୁ, ଅରୁଳତ୍ତମ, ଆର୍ଯ୍ୟବମ୍, ହି ଅଚାଫଳମ୍। ଏତିକି ହେଉଛି ବ୍ରାହ୍ମଣ କର୍ତ୍ତବ୍ୟ, ବ୍ରାହ୍ମଣ କର୍ମ। ତାପରେ କ୍ଷତ୍ରିୟ ରହୁଛି ତିନୋଟି, କ'ଣ କ'ଣ ନା ତେଜ, କ୍ଷମା ଏବଂ ଧୃତି। ବୈଶ୍ୟର ହେଉଛି ଦୁଇଟି କର୍ମ, ଗୋଟେ ହେଉଛି ଶୌଚ ଏବଂ ଅଦ୍ରୋହ, ଏବଂ ଶୂଦ୍ରର ଗୋଟିଏ କର୍ମ ନାତି ମାନିତା, ସେ ସମସ୍ତଙ୍କୁ ସମାନ ପ୍ରଦର୍ଶନ କରିବ। ତେଣୁ ଏହିଭଳି ଭାବରେ ଛବିଶଟି ଗୁଣ ରହିଛି, ଏଇଥିରେ ସଂକ୍ଷେପରେ ବର୍ଣ୍ଣ ଏବଂ ଆଶ୍ରମ ବିଷୟରେ କୁହାଯାଇଛି। ଭଗବତ ଗୀତାରେ ସବୁ ଜ୍ଞାନ ରହିଛି, କିନ୍ତୁ ଯେଉଁମାନେ ସେ ଗୀତା ଭିତରେ ପ୍ରବେଶ କରିଛନ୍ତି ସେ ସବୁ ଜ୍ଞାନ ପ୍ରାପ୍ତ ହେବେ। ଅନେକ କଥା ରହିଛି, କିନ୍ତୁ ଆମର ସମୟ ବହୁତ ସଂକ୍ଷେପ, ଆମେ ବହୁତ ସଂକ୍ଷେପରେ ବର୍ଣ୍ଣନା କଲେ। ଏଭଳି ଭାବରେ ଭଗବତ ଗୀତାରେ ଭଗବାନ ଅର୍ଜୁନଙ୍କୁ ଯେଉଁ ଜ୍ଞାନ ଦେଇଛନ୍ତି ସେଥିରେ ସବୁ ଜ୍ଞାନ ରହିଛି, ତା'ର ବିସ୍ତାର ରହିଛି ଭାଗବତମରେ, ଏବଂ ତା'ର ଆହୁରି ବିସ୍ତାର ରହିଛି ଚୈତନ୍ୟ ଚରିତ୍ରାମୃତରେ। କିନ୍ତୁ ଆମେ ବିସ୍ତାର କରିବା ପାଇଁ ସମୟ ପାଇଁ ଆମର ସମୟ ହେଉଛି ବହୁତ ସଂକ୍ଷେପ, ସବୁ କମ୍ ସମୟ। ତେଣୁ ଆମେ ସମୟ କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭଗବତ ଗୀତା କି ଜୟ, ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ, ଜୟ ଶ୍ରୀ ଗୁରୁଦେବ କି ଜୟ, ଆନନ୍ଦ କୋଟି ବୈଷ୍ଣବ ଦେବ କି ଜୟ, ତାଇ ଗୌର ପ୍ରମାନନ୍ଦ ହରି ହରି ବୋଲ
ଜୟ ଜୟ ହୋ
ଜୟ ଜଗନ୍ନାଥ ପ୍ରଭୁ କି ଜୟ।
ଶ୍ରୀ ଘନ ଘନ ଉତ୍ତର ପ୍ରତିଦିନ।